ହ୍ୟାଲୋ।
ଓଏ ଗଧ, ଉଠିଲୁଣି ନା ଉଠିନୁ?
ହଁ ଉଠିଲିଣି। କହ
ଭାଇରେ, ଗୋଟେ ଗୁଡ୍ ନ୍ୟୁଜ୍।
10ଟାରେ ଶୋଇକି ଉଠିବା ପିଲା ଆଜି ସକାଳ 6ଟାରୁ କଲ୍ କରିଛି, ମାନେ ଏଇଟା ହିଁ ତ ମୋ ପାଇଁ ଗୋଟେ ଗୁଡ୍ ନ୍ୟୁଜ୍ ନା?
ହଁ ପୁରା ଗୁଡ୍ ନ୍ୟୁଜ୍ ଟା ତ ଶୁଣ।
ଓକେ ଭାଇ କହ, କଣଟା ଗୁଡ୍ ନ୍ୟୁଜ୍?
ମୁଁ ଆଜି ଭୁବନେଶ୍ୱର ଆସୁଛି, ଫାଇନାଲି 1 ଇୟର୍ ପରେ ମୋ ସାଙ୍ଗ ସହିତ ମୋର ଦେଖା ହବ। ଆଇ ଆମ୍ ଟୁ ମଚ୍ ଏକ୍ସାଇଟେଡ୍ ବ୍ରୋ।
ସତରେ ତୁ ଭୁବନେଶ୍ୱର ଆସୁଛୁ?
ଆରେ ୟାର ସତରେ ଆସୁଛି। ଶୁଣ, ତୁ ଜଲ୍ଦି ରେଡି ହେଇକି ଷ୍ଟେସନକୁ ଚାଲିବା।
ଠିକ୍ ଅଛି, ମୁଁ ଆସୁଛି।
ଆଉ ଗୋଟେ କଥା ଶୁଣ, ଏଇ କିଛି ଦିନ ହବ ଗୋଟେ ଝିଅ ପଠେଇଛି ଭୁବନେଶ୍ୱର ରୁମ
ବିଦ୍ୟାରଣ ପୁରା କାଗଜ,
ତାକୁ ବି ଡାକିଦେଇଛି ଷ୍ଟେସନକୁ।
ଓ ବାବୁ, ତାହେଲେ ଝିଅକୁ ଦେଖା କରିବା ପାଇଁ ବାଙ୍ଗଲୋରରୁ ଭୁବନେଶ୍ୱର ଚାଲି ଆସିଛନ୍ତି ନା?
ନା 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 ନା, ମୁଁ ତ ତାକୁ ଦେଖା କରିବାକୁ ଆସିଛି, ଯାହା ପାଇଁକି ମୋ ବେଷ୍ଟ ଫ୍ରେଣ୍ଡ 1 ଇୟର୍ ହେଲା ମତେ ଛାଡ଼ିକି ଅଲଗା ରହିଯାଇଛି।
ତତେ ମୋ ପ୍ରମିସ ରହିଲା,
ତୁ ଯେମିତି ହେଲେ ବି ଆଜି ସେ ଦେବୀଙ୍କର ଦର୍ଶନ ମତେ କରେଇବୁ,
ଯାହାକୁ ତୁ ମୋଠୁ ଅଧିକା ଭଲ ପାଉଛୁ
ଆଉ ଯାହାକୁ ତୁ ନିଜଠୁ ବି ଅଧିକା ଭଲ ପାଉଛୁ।
ବଟ
କିଛି ବଟଫଟ ନାହିଁ, ତୁ ଜଲ୍ଦି ଷ୍ଟେସନକୁ ଆସିକି ପହଞ୍ଚ। ବାଏ।
ହ୍ୟାଲୋ,
ଦେ ମୋତେ ବ୍ୟାଗ।
ଆରେ ଗୋଟେ ମିନିଟ।
ହ୍ୟାଲୋ,
ହଁ
ହଁ ହ୍ୟାଲୋ
ହ୍ୟାଲୋ, କୋଉଠି ଅଛ? ହ୍ୟାଲୋ,
ମୁଁ ଷ୍ଟେସନରେ ଅଛି।
କୋଉ କଲର୍ ଡ୍ରେସ୍ ପିନ୍ଧିଛ?
ଆରେ ପିଙ୍କ କଲର୍ ଡ୍ରେସ୍ ପିନ୍ଧିଛି।
ଆରେ ସେ ସେପଟେ ଅଛି, ଚାଲ ଯିବା।
ହଁ ଠିକ୍ ଅଛି, ଚାଲ ସେପଟେ ଚାଲ।
ହଉ ଚାଲ। ଓକେ ସେଇଠି ଥା,
ମୁଁ ଆସୁଛି।
ଓକେ ଠିକ୍ ଅଛି।
ତୁ କାନ୍ଦୁଛୁ? କଣ ହେଇଛି?
କିଛି ନାହିଁ ୟାର, ଛାଡ଼, ମୁଁ ସେ ଝିଅକୁ ଜମା ଭୁଲି ପାରୁନି ରେ।
ଭୁଲି ପାରୁନୁ ମାନେ? କହ କହ, ତୁ କାହାକୁ ଭଲ ପାଉଛୁ? କାହାକୁ? କିଏ ସେ ଝିଅ? ତତେ ମୋ ପ୍ରମିସ, ତା ନା ଥରେ ମୋତେ କହିଦେ। ତତେ ମୋ ପ୍ରମିସ। ତାହେଲେ ଏଇ ସେଇ ଝିଅ ଯାହାକୁ ତୁ ଏତେ ଭଲ ପାଉଛୁ, ଏତେ କେୟାର କରୁଛୁ, ଏତେ ଇମ୍ପୋର୍ଟାନ୍ସ ଦେଇଛୁ, ୟା ପାଇଁକି ତୋ ପିଲାଦିନର ସାଙ୍ଗକୁ ତୁ ଭୁଲିଗଲୁ? ହେଲେ ତତେ କଣ ମିଳିଲା ତା ବଦଳରେ?
ଧୋକା?
ଆରେ ଏଇ ଭଳିଆ ଥାର୍ଡ କ୍ଲାସ ଝିଅ ପାଇଁ ତୁ
ତୁ ମତେ ଯାହା କହୁଛୁ କହ, ହେଲେ ତାକୁ କିଛି କହନି ପ୍ଲିଜ। ସେ ତୋ ପାଇଁ ଗୋଟେ ଥାର୍ଡ କ୍ଲାସ ଝିଅ ହେଇଥାଇପାରେ, ହେଲେ ମୁଁ ତାକୁ ମୋ ଜୀବନଠୁ ଅଧିକ ଭଲ ପାଉଥିଲି ରେ। ଆରେ ଶୁଣ, ସେ ସିନା ଆଉ କାହାର ହେଇପାରିଲା, ହେଲେ ମୁଁ ତ ଆଉ କାହାର ହେବିନି ନା। ସେ ସିନା ଆଉ କାହାକୁ ଭଲ ପାଇପାରିଲା, ହେଲେ ମୁଁ ତ ଆଉ କାହାକୁ ଭଲ ପାଇପାରିବିନି ନା। ଆରେ ସେ ସିନା ମୋତେ ବୁଝିଲାନି, ମୋ ଭଲ ପାଇବାକୁ ବୁଝିପାରିଲାନି, ହେଲେ ଏତିକି ମନେ ରଖ୍ତା, ମୁଁ ତାକୁ ଭଲ ପାଉଥିଲି, ମୁଁ ତାକୁ ବି ଭଲ ପାଉଥିଲି ମୋ ଜୀବନ ସାରା।
ବୁଝିପାରିଲ ଏବେ ପ୍ରକୃତ ଭଲ ପାଇବା କାହାକୁ କୁହାଯାଏ?
କୀର୍ତ୍ତି, ଆଇ ୱାନ୍ ଟୁ ମ୍ୟାରି ୟୁ।
ଆର୍ ୟୁ ସିରିୟସ୍?
ୟେସ୍।
ଓ କମ୍ ଅନ୍ ୟାର, ମୁଁ ଲାଇଫ୍ ସାରା ତମ ସହିତ ଷ୍ଟ୍ରଗଲ୍ କରିପାରିବିନି, ଆଇ ଏମ୍ ସରି। ଏମିତିରେ ବି ତମେ ଜବ୍ଲେସ୍, ତମ ଫ୍ୟୁଚର୍ରେ ବି ତ କିଛି ଗ୍ୟାରେଣ୍ଟି ନାହିଁ। ମୁଁ ବହୁତ ଆଗରୁ ତମକୁ ଗୋଟେ କଥା କହିବି ବୋଲି ଭାବୁଥିଲି, କ'ଣ ଜାଣିଛ? ବେଟର୍ ହବ ଆମେ ବ୍ରେକ୍ଅପ୍ କରିନେବା।
ଭଲ ପାଇବାଟା ବୋଧେ ତମ ପାଇଁ ଗୋଟେ ଖେଳ ଥିଲା ନା, ସେଥିପାଇଁ ଏତେ ଇଜିଲି କହିପାରିଲ କି ବ୍ରେକ୍ଅପ୍ କରିନେବା। ଠିକ୍ ଅଛି, ଯଦି ତମେ ଆଗରୁ ଡିସାଇଡ଼୍ କରିସାରିଛ କି ତମେ ବ୍ରେକ୍ଅପ୍ କରିନେବ, ତାହେଲେ ମୁଁ ଆଉ କ'ଣ କହିବି। ବଟ୍ ଏତିକି କଥା ମନେ ରଖିଥିବ, ଭଲ ପାଇବାଟା ଯଦି ତମ ପାଇଁ ଖେଳ ଥିଲା ନା, ତାହେଲେ ସେ ଖେଳରେ ତମେ ଜିତିକି ବି କାନ୍ଦିବ, କାରଣ ମୁଁ ହାରିବି ହିଁ ସେମିତି।
ଆରେ ସାର୍, ଆପଣ ଏଠି?
ହଁ, ଏଠି ଗୋଟେ ଅଫିସର ମିଟିଂ ଥିଲା ତ ଆସିଥିଲି। ତମେ ଏଠି ଅଫିସ ଆସିନ?
ଆକ୍ଚୁଆଲି ସାର୍, ଆଜି ମୋ ୱାଇଫର ବର୍ଥଡେ ତ ସେଥିପାଇଁ ମୁଁ ଅଫିସରୁ ଛୁଟି ନେଇଛି।
ଓ, ହାପି ବର୍ଥଡେ।
ଥ୍ୟାଙ୍କ ୟୁ।
ଠିକ୍ ଅଛି, ଏନ୍ଜୟ କର, ମୁଁ ଆସୁଛି।
ଓକେ ସାର୍। ଇଏ ହେଉଛନ୍ତି ଆମ ବସ୍, ନେନା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜ୍ର ଓନର। ସେ ଗୋଟେ ଝିଅକୁ ବହୁତ ଭଲ ପାଉଥିଲେ, ହେଲେ ସେ ଝିଅ ତାଙ୍କୁ ଧୋକା ଦେଇଦେଲା। ସାର୍ଙ୍କ ପାଖରେ ଜବ୍ ନଥିବାରୁ ସେ ଝିଅ ତାଙ୍କ ବାହା ପାଇଁ ମନା କରିଦେଲା। ହେଲେ ସାର୍ ଦେଖ ଏବେ ଏତେ ବଡ଼ କମ୍ପାନୀର ମାଲିକ, ସେ ଝିଅ ବହୁତ ଅନ୍ଲକି, ସେ ଏବେ ବହୁତ ପସ୍ତଉଥିବ। ହଉ ଠିକ୍ ଅଛି, ତମେ ଟିକେ ଥାଅ, ମୁଁ ଏଠି ପେମେଣ୍ଟଟା ଦେଇକି ଆସୁଛି ହେଲା।